ಆಕಾಶವಾಣಿ. ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା. ମୁଖ୍ୟ ସମ୍ବାଦ, ମହାରାଷ୍ଟ୍ରରେ ବାଡୱାନ ବନ୍ଦର ପରିଯୋଜନାର ଶିଳାନ୍ୟାସ ସହ ମତ୍ସ୍ୟ ପ୍ରକଳ୍ପର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି. 3 ନୂତନ ବନ୍ଦେ ଭାରତ ଟ୍ରେନ୍କୁ ସବୁଜ ପତାକା ଦେଖାଇ ଆସନ୍ତାକାଲି ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ. ବିକଶିତ ଭାରତ ଗଠନ କ୍ଷେତ୍ରରେ ମହିଳାମାନଙ୍କ ଯୋଗଦାନ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଉପରାଷ୍ଟ୍ରପତି ଜଗଦୀପ ଧନକଡ଼. ଏବଂ ପ୍ୟାରିସ୍ ପାରାଅଲମ୍ପିକ୍ସରେ ଭାରତ ଆଜି ଗୋଟିଏ ସ୍ୱର୍ଣ୍ଣ, 2 ବ୍ରୋଞ୍ଜ ପଦକ ସହ 3 ପଦକ ବିଜୟୀ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମହାରାଷ୍ଟ୍ରର ପାଲଘର ଜିଲ୍ଲାର ବାଡୱାନ ବନ୍ଦର ପରିଯୋଜନାର ଶିଳାନ୍ୟାସ କରିଛନ୍ତି. 76,000 କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଏହି ବନ୍ଦର ବିଶ୍ୱସ୍ତରୀୟ ସାମୁଦ୍ରିକ ପ୍ରବେଶପଥ ହେବା ସହ ଦେଶର ବାଣିଜ୍ୟ ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି. ଏହା ସହ ଶ୍ରୀ ମୋଦି 1,560 କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା 218 ମତ୍ସ୍ୟ ପ୍ରକଳ୍ପର ଉଦ୍ଘାଟନ ଏବଂ ଶିଳାନ୍ୟାସ କରିଛନ୍ତି. ପରେ ପ୍ରଧାନମନ୍ତ୍ରୀ 364 କୋଟି ଟଙ୍କା ବ୍ୟୟ ଅଟକଳରେ ଜାତୀୟ ରୋଲ୍ ଆଉଟ୍ ଜାହାଜ ଯାତାୟାତ ପ୍ରକଳ୍ପର ମଧ୍ୟ ଲୋକାର୍ପଣ କରିଛନ୍ତି. ଏହି ପ୍ରକଳ୍ପ ଅଧୀନରେ 1,00,000 ବେତାର ଯୋଗାଯୋଗ କେନ୍ଦ୍ର ଜଳପଥମାନଙ୍କରେ ସ୍ଥାପନ କରାଯିବ, ଯାହାଫଳରେ 13 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଉପକୂଳବର୍ତ୍ତୀ ଅଞ୍ଚଳରେ ମହ୍ୟଜୀବୀ ଏବଂ ଅନ୍ୟ ଜାହାଜ ଚଳାଚଳ ଉପରେ ନଜର ରଖାଯାଇପାରିବ। ଏହି ଅବସରରେ ମହ୍ୟଜୀବୀମାନଙ୍କୁ ସେ କିଷାନ କ୍ରେଡିଟ୍ କାର୍ଡ ବଣ୍ଟନ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଗତ 10 ବର୍ଷ ମଧ୍ୟରେ ଭାରତରେ ଉପକୂଳ ବିକାଶରେ ଅନେକ ପରିବର୍ତ୍ତନ ଆସିଛି। ସରକାର ବିଭିନ୍ନ ବନ୍ଦରକୁ ଅତ୍ୟାଧୁନିକ ଢାଞ୍ଚାରେ ପରିଣତ କରିବା ସହ ଜଳପଥର ବିକାଶ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି ସେ କହିଛନ୍ତି। ଏହି ପ୍ରକଳ୍ପଗୁଡ଼ିକର ନିର୍ମାଣ ହେବା ଫଳରେ ଘରୋଇ ପୁଞ୍ଜିନିବେଶ ବୃଦ୍ଧି ପାଇବା ସହ ଯୁବାମାନଙ୍କ ପାଇଁ ନୂତନ ସୁବିଧା ସୁଯୋଗ ସୃଷ୍ଟି ହୋଇଛି। ଶ୍ରୀ ମୋଦି କହିଛନ୍ତି ସମଗ୍ର ବିଶ୍ୱ ଆଜି ବାଡୱାନ ବନ୍ଦର ପ୍ରତି ଆକୃଷ୍ଟ ହୋଇଛି, ଯାହା ସମଗ୍ର ଅଞ୍ଚଳର ଅର୍ଥନୈତିକ ବିକାଶର ଚିତ୍ର ବଦଳାଇ ଦେଇଛି। ବିକଶିତ ଭାରତ ଗଠନ କ୍ଷେତ୍ରରେ ବିକଶିତ ମହାରାଷ୍ଟ୍ରର ଗଠନ ହେବାର ଆବଶ୍ୟକତା ରହିଛି ବୋଲି ସେ କହିବା ସହ ଭାରତର ବିକାଶରେ ଆଜିର ଦିନକୁ ଐତିହାସିକ ବୋଲି ସେ ଅଭିହିତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ 3 ନୂତନ ବନ୍ଦେ ଭାରତ ଟ୍ରେନ୍କୁ ସବୁଜ ପତାକା ଦେଖାଇ ଉଦ୍ଘାଟନ କରିବେ। ମେକ୍ ଇନ୍ ଇଣ୍ଡିଆ ଏବଂ ଆତ୍ମନିର୍ଭର ଭାରତର ଅଭିଯାନକୁ ସାକାର କରିବା ପାଇଁ ଅତ୍ୟାଧୁନିକ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରିବ। ମିରଟ ଲକ୍ଷ୍ନୌ, ମଦୁରାଇ ବେଙ୍ଗାଲୁରୁ ଏବଂ ଚେନ୍ନାଇ ନାଗରକୋଏଲ ମଧ୍ୟରେ ଏହି ଟ୍ରେନ୍ ଚଳାଚଳ କରିବ। ଏହି ଅତ୍ୟାଧୁନିକ ଦ୍ରୁତଗାମୀ ଟ୍ରେନ୍ରେ ବିଶ୍ୱସ୍ତରୀୟ ସୁବିଧା ଉପଲବ୍ଧ ହେବା ସହ ଉତ୍ତରପ୍ରଦେଶ, ତାମିଲନାଡୁ ଓ କର୍ଣ୍ଣାଟକର ଲୋକମାନେ ଉପକୃତ ହେବେ। ଏହି ଟ୍ରେନ୍ ଚଳାଚଳ ହେଲେ ସାଧାରଣ ଯାତ୍ରୀଙ୍କ ସମେତ ବ୍ୟବସାୟୀ, ବୃତ୍ତିଧାରୀ ଓ ଛାତ୍ରଛାତ୍ରୀମାନେ ସୁବିଧାରେ ଯାତାୟତ କରିପାରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ମଙ୍ଗଳବାର ଦିନ 3 ବ୍ରୁନେଇ ଓ ସିଙ୍ଗାପୁର ଗସ୍ତରେ ଯିବେ। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମୁଖପାତ୍ର ରଣଧୀର ଜସୱାଲ କହିଛନ୍ତି ବ୍ରୁନେଇର ସୁଲତାନ ହାଜି ହାସନାଲ ବଲକିଆଙ୍କ ନିମନ୍ତ୍ରଣ ରକ୍ଷା କରି ଶ୍ରୀ ମୋଦି ଆସନ୍ତା ମଙ୍ଗଳବାର ଦିନ ବ୍ରୁନେଇର ଦାରୁସଲାମ ଗସ୍ତ କରିବେ। ଶ୍ରୀ ଜୟସ୍ୱାଲ କହିଛନ୍ତି ସେହି ଦେଶକୁ ଭାରତର କୌଣସି ପ୍ରଧାନମନ୍ତ୍ରୀ ଦ୍ୱିପକ୍ଷୀୟ ଆଲୋଚନା ପାଇଁ ପ୍ରଥମ ଥର ପାଇଁ ଯାଉଛନ୍ତି। ଭାରତ ଏବଂ ବ୍ରୁନେଇ ମଧ୍ୟରେ ଥିବା କୂଟନୈତିକ ସମ୍ପର୍କର 40 ବର୍ଷ ପୂର୍ତ୍ତିରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ମଧ୍ୟ ଯୋଗ ଦେବେ ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି। ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ କହିଛନ୍ତି ଦେଶର ଅଭିବୃଦ୍ଧିରେ ଯଦି ମହିଳାମାନେ ଅଂଶଗ୍ରହଣ ନ କରିବେ ତେବେ ଭାରତ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହୋଇପାରିବ ନାହିଁ। ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଭାରତୀ କଲେଜରେ ଅନୁଷ୍ଠିତ ଏକ ବିକଶିତ ଭାରତରେ ମହିଳାମାନଙ୍କ ଭୂମିକା ଶୀର୍ଷକ ଆଲୋଚନାଚକ୍ରରେ ଯୋଗଦେଇ ଶ୍ରୀ ଧନକଡ଼ ଏହା କହିଛନ୍ତି। ସେ କହିଛନ୍ତି ବିକଶିତ ଭାରତ ଗଠନ କ୍ଷେତ୍ରରେ ମହିଳାମାନଙ୍କ ଯୋଗଦାନ ଗୁରୁତ୍ୱପୂର୍ଣ୍ଣ। ମହିଳାମାନଙ୍କ ପାଖରେ ଥିବା ଅନ୍ତର୍ନିହିତ ପ୍ରତିଭା ଏବଂ ଶକ୍ତି ଦେଶର ବିକାଶ ଏବଂ ଉତ୍ତମ ପରିବେଶ ଗଠନ ଦିଗରେ ଅନେକ ସହାୟକ ହୋଇପାରିବ। ଉପରାଷ୍ଟ୍ରପତି ମହିଳାମାନଙ୍କୁ ସଶକ୍ତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ନିକଟରେ କୋଲକାତାରେ ଘଟିଥିବା ଅମାନୁଷିକ ଘଟଣା ଉପରେ ଉପରାଷ୍ଟ୍ରପତି ଗଭୀର ଦୁଃଖ ପ୍ରକାଶ କରିବା ସହ ଏ ସଭ୍ୟ ସମାଜରେ ମହିଳାମାନେ ସୁରକ୍ଷିତ ନାହାନ୍ତି ବୋଲି ଉଦ୍ବେଗ ପ୍ରକାଶ କରିଛନ୍ତି। ଏଭଳି ଘଟଣା କ୍ଷେତ୍ରରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ଘନ କରିବାକୁ ସେ ସମସ୍ତଙ୍କୁ ଆହ୍ୱାନ କରିଛନ୍ତି। ଉପରାଷ୍ଟ୍ରପତି ସମ୍ଭିଧାନରେ ଏକକ ନ୍ୟାୟ ସଂହିତା ଆସିବା ଦ୍ୱାରା ମହିଳାମାନେ ନ୍ୟାୟ ପାଇବେ ବୋଲି ଆଶା ପ୍ରକଟ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫିନ୍ଟେକ୍ କ୍ଷେତ୍ର ଭାରତର ଲୋକମାନଙ୍କ ଜୀବନଶୈଳୀରେ ସୁବିଧା ଆଣିଛି ବୋଲି କହିଛନ୍ତି। ମୁମ୍ବାଇଠାରେ ଗ୍ଲୋବାଲ୍ ଫିନ୍ଟେକ୍ ଫେଷ୍ଟ 2024କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଫିନ୍ଟେକ୍ ବ୍ୟବସ୍ଥାକୁ ଭାରତର ଲୋକମାନେ ସହଜ ଭାବରେ ଗ୍ରହଣ କରିବା ବିଷୟ ଦେଖିବାକୁ ମିଳିଛି। ବିଶ୍ୱର ଅର୍ଦ୍ଧାଧିକ ଡିଜିଟାଲ୍ ନେଣଦେଣ ଭାରତର ଲୋକ ଗ୍ରହଣ କରିଥିବା ଜଣାପଡ଼ିଛି। ଏ ଡିଜିଟାଲ୍ ନେଣଦେଣ ବ୍ୟବସ୍ଥା ଆପଣାଇବା ଦ୍ୱାରା ବ୍ୟାଙ୍କିଙ୍ଗ୍ କ୍ଷେତ୍ରର ପାରଦର୍ଶିତା ବୃଦ୍ଧି ପାଇଛି। ଫିନ୍ଟେକ୍ ବ୍ୟବସ୍ଥା ଆସିବା ଫଳରେ ଦେଶରେ କେବଳ ଉଦ୍ୟୋଗ କ୍ଷେତ୍ରରେ ପରିବର୍ତ୍ତନ ଆସିନାହିଁ ବରଂ ସାମାଜିକ ବ୍ୟବସ୍ଥାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବିଗତ 10 ବର୍ଷ ମଧ୍ୟରେ ଦେଶରେ 53 କୋଟିରୁ ଅଧିକ ଲୋକଙ୍କ ପାଖରେ ଜନଧନ ବ୍ୟାଙ୍କ୍ ଖାତା ରହିଛି, ଯାହାଫଳରେ ସେମାନେ ଆର୍ଥିକ ଅନ୍ତର୍ଭୁକ୍ତି ପ୍ରକ୍ରିୟାରେ ସାମିଲ ହେବା ସହ ଦେଶରେ ଅର୍ଥନୈତିକ ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀର ଭାରତ ମଣ୍ଡପଠାରେ ଆସନ୍ତାକାଲି ଜିଲ୍ଲା ନ୍ୟାୟପାଳିକାର ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କରିବେ। ଏ ଅବସରରେ ପ୍ରଧାନମନ୍ତ୍ରୀ ସର୍ବୋଚ୍ଚ ନ୍ୟାୟାଳୟର 75 ବର୍ଷ ପ୍ରତିଷ୍ଠା ଦିବସ ପୂର୍ତ୍ତି ଅବସରରେ ଏକ ଡାକଟିକଟ ଏବଂ ଏକ ମୁଦ୍ରାର ଉନ୍କୋଚନ କରିବେ। ସର୍ବୋଚ୍ଚ ନ୍ୟାୟାଳୟ ଦ୍ୱାରା ଆୟୋଜନ ହେଉଥିବା ଏହି ଦୁଇଦିନିଆ ସମ୍ମିଳନୀରେ 5ଟି ଅଧିବେଶନ ରହିବ, ଯେଉଁଥିରେ ଜିଲ୍ଲା ନ୍ୟାୟପାଳିକା ସମସ୍ୟା, ମୌଳିକ ଢାଞ୍ଚା, ସମାବେଶୀ ଅଦାଲତ କକ୍ଷ, ନ୍ୟାୟିକ ସୁରକ୍ଷା, ମାମଲା ପରିଚାଳନା ଏବଂ ପ୍ରଶିକ୍ଷଣ ବିଷୟରେ ଆଲୋଚନା କରାଯିବ। ପ୍ରଧାନ ବିଚାରପତି, କେନ୍ଦ୍ର ଆଇନ ଏବଂ ନ୍ୟାୟମନ୍ତ୍ରୀ ତଥା ଆଟର୍ଣ୍ଣି ଜେନେରାଲ୍ ପ୍ରମୁଖ ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ। ବରିଷ୍ଠ ଆଇଏଏସ୍ ଅଧିକାରୀ ଡକ୍ଟର ଟିଭି ସୋମନାଥନ ଆଜି ନୂତନ କ୍ୟାବିନେଟ୍ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। 1987 ବ୍ୟାଚ୍ର ତାମିଲନାଡୁ କ୍ୟାଡରର ଏହି ଆଇଏଏସ୍ ଅଧିକାରୀ ରାଜୀବ ଗୌବାଙ୍କ ସ୍ଥାନରେ ଅବସ୍ଥାପିତ ହୋଇଛନ୍ତି। ଡକ୍ଟର ସୋମନାଥନ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ଯୁଗ୍ମ ସଚିବ ଏବଂ ଅତିରିକ୍ତ ସଚିବ ଭାବେ ପୂର୍ବରୁ କାର୍ଯ୍ୟ କରିଛନ୍ତି। ସେ ମଧ୍ୟ କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟରେ ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରିଥିବାବେଳେ କର୍ପୋରେଟ୍ ବ୍ୟାପାର ବିଭାଗର ନିର୍ଦ୍ଦେଶକ ଭାବେ ୱାଶିଂଟନ୍ ଡିସିସ୍ଥିତ ବିଶ୍ୱବ୍ୟାଙ୍କ କାର୍ଯ୍ୟାଳୟରେ ଦକ୍ଷତାର ସହ କାର୍ଯ୍ୟ ସମ୍ପାଦନା କରିଥିଲେ। କ୍ୟାବିନେଟ୍ ସଚିବ ଭାବେ ଦାୟିତ୍ୱ ନେବା ପୂର୍ବରୁ ସେ ଅର୍ଥ ସଚିବ ଭାବେ କାର୍ଯ୍ୟ କରୁଥିଲେ। ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପେଇ ସୋରେନ ଆଜି ବିଜେପିରେ ଯୋଗ ଦେଇଛନ୍ତି। ରାଞ୍ଚର ଧୁରୁଆ ମଇଦାନରେ ଆଜି ଅପରାହ୍ନରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ସେ ବିଜେପିରେ ଯୋଗଦାନ କରିଛନ୍ତି। ଆଦିବାସୀମାନଙ୍କ ପରିଚୟ ଏବଂ ସ୍ଥିତିକୁ ବଞ୍ଚାଇବା ପାଇଁ ସେ ବିଜେପି ଯାଇଛନ୍ତି ବୋଲି କହିଛନ୍ତି। ପ୍ୟାରିସ୍ଠାରେ ଚାଲିଥିବା ପାରାଅଲମ୍ପିକ୍ କ୍ରୀଡ଼ାରେ ଭାରତ ଆଜି ଗୋଟିଏ ସ୍ୱର୍ଣ୍ଣ ଏବଂ 2ଟି ବ୍ରୋଞ୍ଜ ପଦକ ସହ 3ଟି ପଦକ ବିଜୟୀ ହୋଇଛି। ମହିଳା ବର୍ଗର 10 ମିଟର ଏୟାର ରାଇଫଲ ପ୍ରତିଯୋଗିତାରେ ଅବନୀ ଲେଖରା ସ୍ୱର୍ଣ୍ଣ ପଦକ ଜିତିଥିବାବେଳେ ମନା ଅଗ୍ରୱାଲ ବ୍ରୋଞ୍ଜ ପଦକ ବିଜୟୀ ହୋଇଛନ୍ତି। ସୂଚନାଯୋଗ୍ୟ 2020ରେ ଟୋକିଓ ପାରାଅଲମ୍ପିକ୍ସରେ ଅବନୀ ପ୍ରଥମ ଭାରତୀୟ ମହିଳା କ୍ରୀଡ଼ାବିତ୍ ଭାବରେ 2ଟି ପଦକ ହାସଲ କରିବାର ଗୌରବ ଅର୍ଜନ କରିଥିଲେ। 10 ମିଟର ଏୟାର ରାଇଫଲ ଚାଳନାରେ ସ୍ୱର୍ଣ୍ଣ ପଦକ ଏବଂ 50 ମିଟର ରାଇଫଲ ଚାଳନାରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ସେହିପରି ଭାରତର ପ୍ରୀତିପାଲ ଆଜି ମହିଳା 100 ମିଟର ଦ୍ରୁତ ଦୌଡ଼ ସ୍ୱିଣ୍ଟ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ବନ୍ଧୁକ ଚାଳକ ମନୀଷ ନରୱାଲ 10 ମିଟର ଏୟାର ପିସ୍ତଲ ପ୍ରତିଯୋଗିତାରେ ଫାଇନାଲ୍ରେ ପ୍ରବେଶ କରିଥିବାବେଳେ ବ୍ୟାଡ୍ମିଣ୍ଟନ ଖେଳାଳି ସୁହାସ ଜ୍ୟୋତିରାଜ ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ୟାରିସ୍ ପାରାଅଲମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ବନ୍ଧୁକ ଚାଳକ ଅବନୀ ଲେଖରାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି ଏହି ସଫଳତା ଆଣି ସେ ଏକ ଇତିହାସ ସୃଷ୍ଟି କରିଛନ୍ତି। ପାରାଅଲମ୍ପିକ୍ସ କ୍ରୀଡ଼ାରେ 3ଟି ପଦକ ଜିତିବାରେ ସେ ପ୍ରଥମ ଭାରତୀୟ ମହିଳା ଖେଳାଳି ଭାବେ ପରିଗଣିତ ହୋଇଛନ୍ତି। ଶ୍ରୀ ମୋଦି କହିଛନ୍ତି ତାଙ୍କର ତ୍ୟାଗ ଏବଂ ଉତ୍କର୍ଷ କ୍ରୀଡ଼ା ପ୍ରଦର୍ଶନ କରି ଭାରତ ପାଇଁ ଗୌରବ ଆଣିଛନ୍ତି। ଭାରତୀୟ ଖେଳାଳି ମୋନା ଅଗ୍ରୱାଲ ମହିଳା ଏୟାର ରାଇଫଲ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିଥିବା ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତାଙ୍କର ତ୍ୟାଗ ଏବଂ ସଫଳତା ପାଇଁ ଦେଶ ଗର୍ବ ଅନୁଭବ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଗୁଜରାଟର କୁଚ୍ ଅଞ୍ଚଳରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି, ପଶ୍ଚିମ ଆଡ଼କୁ ଗତି କରୁଛି। ଆସନ୍ତା 6 ଘଣ୍ଟା ମଧ୍ୟରେ ଉତ୍ତର ପୂର୍ବ ଆରବ ସାଗର ନିକଟସ୍ଥ କୁଚ୍ ଏବଂ ପାକିସ୍ତାନ ଉପକୂଳବର୍ତ୍ତୀ ଅଞ୍ଚଳରେ ପହଞ୍ଚ ଏକ ସାମୁଦ୍ରିକ ଝଡ଼ରେ ପରିଣତ ହେବାର ସମ୍ଭାବନା ଅଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ତେବେ ଭାରତର ଉପକୂଳବର୍ତ୍ତୀ ଅଞ୍ଚଳରେ ଏହି ସାମୁଦ୍ରିକ ଝଡ଼ର ପ୍ରଭାବ କମ୍ ରହିବ ବୋଲି ପାଣିପାଗ ବିଭାଗ କହିଛି। ମହାରାଷ୍ଟ୍ରରେ ବାଡୱାନ ବନ୍ଦର ପରିଯୋଜନାର ଶିଳାନ୍ୟାସ ସହ ମତ୍ସ୍ୟ ପ୍ରକଳ୍ପର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 3ଟି ନୂତନ ବନ୍ଦେ ଭାରତ ଟ୍ରେନ୍କୁ ସବୁଜ ପତାକା ଦେଖାଇ ଆସନ୍ତାକାଲି ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ବିକଶିତ ଭାରତ ଗଠନ କ୍ଷେତ୍ରରେ ମହିଳାମାନଙ୍କ ଯୋଗଦାନ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼। ଏବଂ ପ୍ୟାରିସ୍ ପାରାଅଲମ୍ପିକ୍ସରେ ଭାରତ ଆଜି ଗୋଟିଏ ସ୍ୱର୍ଣ୍ଣ 2ଟି ବ୍ରୋଞ୍ଜ ପଦକ ସହ 3ଟି ପଦକ ବିଜୟୀ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ। ନମସ୍କାର।